ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲୋକସେବା ଭବନ ନିଶା ଦ୍ରବ୍ୟ ଅପମିଶ୍ରିତ ଆଉ ବିଷାକ୍ତ ମାଦକ ଦ୍ରବ୍ୟ ନିରୋଧୀ ସଚେତନତା ଅଭିଯାନ ଆମ ସଂକଳ୍ପର ଶୁଭାରମ୍ଭ କରିବେ। ଆଇଜି ସଂକଳ୍ପନାମା ନିଶା ନାଇଁ ଜୀବନକେ ବାଛବା ବାର୍ତ୍ତା ନେଇକରି ସାରା ରାଜ୍ୟ ଏହି ଅଭିଯାନ ଆସ୍ଥାନୁ ମୂଲ ହେଉଛି। କାର୍ଯ୍ୟକ୍ରମଟି ଆଇନ ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବୁର୍ଲା ଭୀମସାନଠାରେ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦ୍ଘାଟନ ହେବାର ସହିତ ପଶ୍ଚିମ ଓଡ଼ିଶା ସଙ୍ଗେ ସାରା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରଟି ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ସେ କହିଛନ୍, ଲୋକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦେବା ଦିଗେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତାକେ ଫେରଘାଏ ଦୋହରାଇଛନ୍। ଇ କୋଠା ରାଜ୍ୟର ଜନସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମିକେ ଆହୁରି ବରକସ କରବା ବୋଲି ଭୀମସାର ସୁପର ସ୍ପେଶାଲିଟି ହସ୍ପିଟାଲ କୋଠା ଉଦ୍ଘାଟନ ହେବାର ଉତ୍ରୁ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ରାଜ୍ୟ ଲାଗି ରହିଥିବା ଲଘୁଚାପ ବର୍ଷାତି ହୋଇଥିବା ଫସଲ ଆଉ ଘରଦ୍ୱାର ନୁକସାନଟି ଜଲ୍ଦି ଆକଳନ କରାଯାଇକରି କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ରାଜସ୍ୱ ଆଉ କୃଷି ବିଭାଗ ତରଫ ମିଳିତ ଭାବେ ବର୍ଷା କ୍ଷୟକ୍ଷତିର ଆକଳନ କରାଯିବା, ଜିଲ୍ଲାପାଳମାନେ ରିପୋର୍ଟ ଦାଖଲ କଲା ଉତ୍ରୁ ତୁର୍ତ୍ତି କ୍ଷତିପୂରଣ ଦିଆଯିବା ବୋଲି ଗଲାକାଲି ହୋଇଥିବା ବିଭାଗର ସମୀକ୍ଷା ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ସେଆଡ଼େ ସମ୍ବଲପୁର ଜିଲ୍ଲା ନ ଗଲା ଦୁଇ ଦିନ ହେଲା କୃଷି ବିଭାଗ ତରଫ ଧାନ ଚାଷର ନୁକସାନ ବାବଦେ ଆକଳନ କରିବାର ଲାଗି ସର୍ଭେ ଜାରି ରହିଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଜିଲ୍ଲାର 1281 ହେକ୍ଟର ଫସଲ ନୁକସାନ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ୱରଠାରେ ଚାଲିଥିବା ଦୁଇଦିନିଆ ଜାତୀୟ ଲକ୍ଷ୍ୟପତି ଦିଦି ସମ୍ମିଳନୀ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏ ଅବସରରେ ଓଡ଼ିଶାର 16 ଲକ୍ଷରୁ ଅଧିକା ଗ୍ରାମୀଣ ମହିଳା ବଛରକ ଲକ୍ଷେ ଟଙ୍କା ଆର୍ ତାନୁ ଅଧିକା କମାନୀ କରିଥିବା ସଫଳତାକେ ପ୍ରଦର୍ଶନ କରାଯାଇଥିଲା। ଏ ସମୟଥି ଡିଜିଟାଲ ବଜାର ପ୍ରବେଶ ଆଉ ସ୍ଥାୟୀ ଜୀବିକା ସମ୍ପ୍ରସାରଣ ଲକ୍ଷ୍ୟଟି ଓପନ୍ ନେଟୱର୍କ ଫର୍ ଡିଜିଟାଲ କମର୍ସ ଓଏନ୍ଡିସି ଆଉ ଇଣ୍ଡଷ୍ଟ୍ରି ଫାଉଣ୍ଡେସନ ସାଙ୍ଗେ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଭୁବନେଶ୍ୱରଠାରେ ଆଇବା 2 ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଅଭିଯୋଗ ଶୁଣାଣି ତାରିଖ ସାଧାରଣ ଲୋକ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜ ଦେବଦେବ ମହାଦେବ କନ୍ୟା ପକ୍ଷ ଘରକେ ବରାତି ଯିବେ ଆର୍ ବ୍ରାହ୍ମ ମୁହୂର୍ତ୍ତଥି ଦେବଦମ୍ପତିଙ୍କ ଲୌକିକ ବିହା ହେବା। ଆଇବାକାଲ ଅଧାରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରାଥି ବାହାରିକରି 2 ଉପରବେଳା ନିଜ ନିଜର ମନ୍ଦିରକେ ଫେରିବେ। ସେଆଡ଼େ ଗଲାକାଲି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ଅଲଗା ଅଲଗା ଶୋଭାଯାତ୍ରାଥି ଯାଇକରି ଦେବ ବିବାହଟି ଯୋଗ ଦେବାର ଲାଗି ନିୟୁକ୍ତା ଦେଇଛନ୍। ଚାଷୀମାନଙ୍କୁ ଏତକର ଅନନ୍ୟ ଚାଷୀ ପରିଚୟ ପତ୍ର ୟୁନିକ୍ ଫାର୍ମର ଆଇଡି ଦିଆଯିବା। ଇଥି ଆଧାର ନମ୍ବର ମୋବାଇଲ ନମ୍ବର ସହିତ ଚାଷୀମାନଙ୍କର ଜମି ମାଲିକାନାର ସବୁ ତଥ୍ୟ ରହିବା। ଏ ପରିଚୟ ପତ୍ର ଥିବା ଚାଷୀମାନଙ୍କୁ ସହଜେ ଭିନ୍ ଭିନ୍ ସରକାରୀ ସାହାଯ୍ୟ ମିଳିପାରବା। ହେଲେ ଏଥିଲାଗି ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଚାଷୀମାନେ ଏଥିଲାଗି ଚାଷୀ ପଞ୍ଜୀକରଣ ପୋର୍ଟାଲ ନାହିଁ ତ ମୋବାଇଲ ଆପ୍ଥି ପଞ୍ଜୀକରଣ କରିପାରିବେ ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। ବେଆଇନ ରେଡିଓ ଯନ୍ତ୍ର ତାଲିକା ଓ ବିକ୍ରି ଉପରେ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍। ଇତାର ଅନୁସାରେ ଇ କମର୍ସ ପ୍ଲାଟଫର୍ମ 2025 ୱାକିଟକି ଆର୍ ଅଲଗା ଯନ୍ତ୍ରାଂଶ ବିକ୍ରି ଲାଗି ସ୍ୱତନ୍ତ୍ର ଆଇନ ଜାରି କରାଯାଇଛି। 16,930 ରେଡିଓ ଯନ୍ତ୍ର ତାଲିକାକେ ଅନୁଧ୍ୟାନ କରିକରି ଇ କମର୍ସ ପ୍ଲାଟଫର୍ମକେ କେନ୍ଦ୍ର ଖାଉଟି ସୁରକ୍ଷା ଅଧିକାରୀଙ୍କ ତରଫ ନୋଟିସ୍ ଜାରି କରାଯାଇଛି। ଆଜ ବିଶ୍ୱ ତମାଖୁ ବର୍ଜନ ଦିବସ। ଲୋକ ତମାଖୁ ସେବନ ଲାଗି ହେଉଥିବା ସ୍ୱାସ୍ଥ୍ୟହାନି ବାବଦେ ସଚେତନ କରବାର ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ 1988 ଆଜି ଦିନକେ ୱାର୍ଲଡ ନୋ ଟୋବାକୋ ଡେ ଭାବେ ସାରା ପୃଥିବୀନ ପାଳନ କରାଯାଉଛି। ଏ ବଛରର ତମାଖୁ ବର୍ଜନ ଦିବସର ବିଷୟ ହେଉଛି ଅପିଲକେ ଉଜାଗର କରିକରି ତମାଖୁ ଆଉ ନିକୋଟିନ୍ ଦରବ ଉତ୍ପାଦନ କରୁଥିବା ଉଦ୍ୟୋଗମାନଙ୍କ ରଣନୀତିକେ ଜଣାବାର। ଇ ଦିବସ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଇବା 12 ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରନୁ ୟୁନାଇଟେଡ୍ ଆରବ ଏମିରେଟ୍ସ ୟୁଏଇର ରାଜଧାନୀ ଆବୁଧାବିକେ ସିଧାସଳଖ ବିମାନ ସେବା ମୂଲ ହେବା। ରାଜ୍ୟ ସରକାରଙ୍କର ବଛରପୂର୍ତ୍ତି ଅବସରରେ ଏହି ବିମାନ ସେବା ମୂଲ ହେବା। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର ସୂଚନା ଅନୁସାରେ ଇଣ୍ଡିଗୋର ଗୋଟିଏ ବିମାନ ହପ୍ତାକ 3 ଭୁବନେଶ୍ୱରନୁ ଆବୁଧାବିକେ ଚଳାଚଳ କରବା। ବଙ୍ଗୋପସାଗରନ ହୋଇଥିବା ଅବପାତ ଦୁର୍ବଳ ହୋଇକରି ଲଘୁଚାପଥି ବଦଲିଛି। ଇତାର ପ୍ରଭାବଥି ରାଜ୍ୟର ଉତ୍ତର ପୂର୍ବ ଇଲାକାନ ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ରାଜ୍ୟର 12 ଜିଲ୍ଲାନ ଧୁକାଗଡ଼ି ସହିତ ଘଡ଼ଘଡ଼ି ଆର୍ ବର୍ଷା ହୋଇପାରେ। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।